ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ସାଧନା ସପ୍ତାହରେ 3,18,00,000 ଅଧିକ ପାଠ୍ୟକ୍ରମ ସମାପ୍ତ ହୋଇଥିବା ସୂଚନା। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଜାରି। ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 13 ଜଣ ମୃତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଜି ମଧ୍ୟ ଜାରି ରହିବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ବିଜୟୀ। ଆଜି ଅନୁଷ୍ଠିତ ହେବ 2 ମ୍ୟାଚ୍। କର୍ମଯୋଗୀ ଅଭିଯାନରେ ସାଧନା ସପ୍ତାହରେ 3,18,00,000 ଅଧିକ ପାଠ୍ୟକ୍ରମ ଶେଷ ହୋଇଥିବା ଜଣାପଡ଼ିଛି। ଚଳିତ ମାସ 2-10 ତାରିଖ ମଧ୍ୟରେ ଅନୁଷ୍ଠିତ କର୍ମଯୋଗୀ ଅଭିଯାନରେ ଭବିଷ୍ୟତ ପାଇଁ ପ୍ରସ୍ତୁତି ତଥା ନାଗରିକ କୈନ୍ଦ୍ରିକ ଓ ଦକ୍ଷତା ପରିଚାଳିତ ନାଗରିକ ସେବା ଇକୋସିଷ୍ଟମ ପାଇଁ ସାଧନା ସପ୍ତାହ ଅନୁଷ୍ଠିତ ହୋଇଥିଲା। ସରକାରୀ କର୍ମଚାରୀଙ୍କ ମଧ୍ୟରେ ନିରନ୍ତର ଶିକ୍ଷା ଓ କ୍ଷମତା ନିର୍ମାଣ ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ଅନୁଯାୟୀ 46,00,000 ଅଧିକ କର୍ମଚାରୀ ଅତି କମ୍ରେ ଗୋଟିଏ ପାଠ୍ୟକ୍ରମ ଶେଷ କରିଥିବାବେଳେ 33,00,000 ଅଧିକ କର୍ମଚାରୀ 4 ଘଣ୍ଟାରୁ ଅଧିକ ଶିକ୍ଷା ସମାପ୍ତ କରିଛନ୍ତି। ପ୍ରାୟ 36,60,000 କର୍ମଚାରୀ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧୀୟ ପାଠ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ପୁଲିସ୍ କର୍ମଚାରୀ ଏବଂ ଆଗଧାଡ଼ିର କର୍ମୀମାନଙ୍କ ଯୋଗଦାନ 47%ରୁ ଅଧିକ ରହିଥିଲା। ଏହି ଅଭିଯାନରେ 136 ୱେବିନାର ଏବଂ 84 ଦଳଗତ ଆଲୋଚନା ଆୟୋଜନ କରାଯାଇଥିଲା। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର ହେଉଛି। ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନେ ନିର୍ବାଚନୀ ସଭା ଓ ରାଲିଗୁଡ଼ିକୁ ଉଦ୍ବୋଧନ ଦେଉଛନ୍ତି। ଗତକାଲି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟୁଆ, ଜାଙ୍ଗିପୁର ଏବଂ କୁଶମଣ୍ଡିରେ 3ଟି ରାଲିରେ ସାମିଲ ହୋଇଥିଲେ। ପଶ୍ଚିମବଙ୍ଗରେ ତୁଷ୍ଟିକରଣ ରାଜନୀତିକୁ ସମାପ୍ତ କରି ଏକକ ନାଗରିକ ସଂହିତା ଲାଗୁ କରିବା ଲାଗି ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଆରମ୍ଭ ହେବ। ଶ୍ରୀ ମୋଦି ତୃଣମୂଳ କଂଗ୍ରେସକୁ ସମାଲୋଚନା କରି ସେଠାରେ ଦୁର୍ନୀତି ଏବଂ କୁଶାସନ ବୃଦ୍ଧି ପାଇଥିବା ଅଭିଯୋଗ କରିଥିଲେ। ବରିଷ୍ଠ ବିଜେପି ନେତା ଅମିତ ଶାହା ପୁରୁଲିଆ ଏବଂ ବାଙ୍କୁରାରେ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇ ସରକାର ଗଠନ ହେବାର 45 ଦିନ ମଧ୍ୟରେ ସୀମାରେ ଅନୁପ୍ରବେଶ ବନ୍ଦ କରିବା ଲାଗି ତାରବାଡ଼ ନିର୍ମାଣ ନିମନ୍ତେ ଜମି ଯୋଗାଇ ଦିଆଯିବ ବୋଲି କହିଥିଲେ। ବିଜେପି କ୍ଷମତାକୁ ଆସିଲେ 45 ଦିନ ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ 7ମ ବେତନ କମିଶନ ଲାଗୁ କରାଯିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଙ୍କୁରା, ପଶ୍ଚିମ ମେଦିନୀପୁର ଏବଂ ଝାରଗ୍ରାମରେ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇ ଟିଏମ୍ସିକୁ ଭୋଟ୍ ଦେବାକୁ ଆହ୍ୱାନ ଦେଇଥିଲେ। ବିହାରର କଟିହାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟା ସମୟରେ 31 ନମ୍ବର ଜାତୀୟ ରାଜପଥ କୋଢ଼ା ବ୍ଲକର ବାସଗଡ଼ା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଗୋଟିଏ ପିକ୍ଅପ୍ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାରେ ଜଣେ ମୋଟରସାଇକେଲ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଆହତମାନଙ୍କୁ କୋଢ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପୂର୍ଣ୍ଣିଆ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ ଏକ ଧାର୍ମିକ ପୂଜା ସାରି ଝାଡ଼ଖଣ୍ଡରୁ ପିକ୍ଅପ୍ ଗାଡ଼ିରେ ଫେରୁଥିବା ଶ୍ରଦ୍ଧାଳୁମାନଙ୍କୁ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ବସ୍ ଧକ୍କା ଦେଇଥିଲା। ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଉପରାଷ୍ଟ୍ରପତି ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟିହାର ଦୁର୍ଘଟଣାକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। ଶ୍ରୀ ମୋଦି ପିଏମ୍ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକମାନଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଟଙ୍କା ଲେଖାଏଁ ଏବଂ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ଅର୍ଥ ଘୋଷଣା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଘଟଣାରେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 2,00,000 ଟଙ୍କା ଏବଂ ଆହତମାନଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାକିସ୍ତାନ ରାଜଧାନୀ ଇସ୍ଲାମାବାଦଠାରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଆଲୋଚନା ଆଜି ମଧ୍ୟ ଜାରି ରହିବ। ପ୍ରାୟ 15 ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି। ଗତ ଦଶନ୍ଧି ମଧ୍ୟରେ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଏହା ସର୍ବୋଚ୍ଚ ପ୍ରତ୍ୟକ୍ଷସ୍ତରୀୟ କଥାବାର୍ତ୍ତା ବୋଲି କୁହାଯାଇଛି। ଆମେରିକାର ଏକ ବିଶେଷଜ୍ଞ ଦଳ ଇରାନ୍ର ପ୍ରତିନିଧି ଦଳ ସହ ଆଲୋଚନା କରୁଛନ୍ତି। ଇରାନ୍ର ସରକାରୀ ଗଣମାଧ୍ୟମ ଅନୁଯାୟୀ ଏବେ ତୃତୀୟ ତଥା ନିର୍ଣ୍ଣାୟକ ପର୍ଯ୍ୟାୟ ଆଲୋଚନା ଚାଲିଛି। ପୂର୍ବ 2ଟି ପର୍ଯ୍ୟାୟ ଆଲୋଚନା ପରେ ସଂଘର୍ଷ ସମାପ୍ତ କରିବା ଲାଗି ଇରାନ୍ ପକ୍ଷରୁ ଦିଆଯାଇଥିବା 10 ସୂତ୍ରୀ ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇବା ନେଇ ଆଶା କରାଯାଉଛି। ଉଭୟ ପକ୍ଷ ମଧ୍ୟରେ ଲିଖିତ ତଥ୍ୟ ଆଦାନ ପ୍ରଦାନ ପରେ ଅନ୍ତିମ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି। ଇରାନ୍ର ତସ୍ନିମ୍ ସମ୍ବାଦ ସଂସ୍ଥା ଅନୁଯାୟୀ ଆଲୋଚନାରେ ପଶ୍ଚିମ ଏସିଆରେ ଯୁଦ୍ଧ ବିରତି, ଆମେରିକା ଦ୍ୱାରା ରଖାଯାଇଥିବା ଇରାନ୍ ସମ୍ପତ୍ତିକୁ ମୁକ୍ତି ଏବଂ ହରମୁଜ ପ୍ରଣାଳୀ ଉପରେ ଗୁରୁତ୍ୱ ଦିଆଯାଉଛି। ଇରାନ୍ର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ କହିଛନ୍ତି, ଯଦି ଆମେରିକା ଇସ୍ରାଏଲ୍ର ସ୍ୱାର୍ଥକୁ ପ୍ରାଥମିକତା ଦିଏ ତେବେ କୌଣସି ଚୁକ୍ତି ହେବ ନାହିଁ। ଆଲୋଚନାରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଇରାନ୍ ସଂସଦର ବାଚସ୍ପତି ଓ ଉଭୟ ଦେଶର ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଇସ୍ଲାମାବାଦରେ ଆଲୋଚନା ଚାଲିଥିବା ସମୟରେ ଏକ ଭିଡ଼ିଓ ବାର୍ତ୍ତାରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ଇରାନ୍ ବିପକ୍ଷରେ ଏପର୍ଯ୍ୟନ୍ତ ଅଭିଯାନ ଶେଷ ହୋଇନାହିଁ, ତେବେ ଇରାନ୍ର ପରମାଣୁ କାର୍ଯ୍ୟକଳାପକୁ ନଷ୍ଟ କରି ଦିଆଯାଇଛି ବୋଲି ଶ୍ରୀ ନେତନ୍ୟାହୁ ଦାବି କରିଛନ୍ତି। କୁଏତରେ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ଆର୍ଥିକ ନେଟୱାର୍କ ବିରୋଧରେ ପରିଚାଳନା ସମ୍ପର୍କିତ ଅଭିଯାନରେ 24 ଜଣଙ୍କୁ ଗିରଫ କରାଯାଇଛି। ସେଠାକାର ପ୍ରଶାସନିକ ସୂଚନା ଅନୁଯାୟୀ ସୁରକ୍ଷା ସେବା ଦୁର୍ବଳ କରିବା ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ପାଣ୍ଠି ଯୋଗାଇବା ଯୋଜନାକୁ ନଷ୍ଟ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଗିରଫ ହୋଇଥିବା 24 ଜଣଙ୍କ ମଧ୍ୟରୁ ଜଣଙ୍କ ନାଗରିକତା ବାତିଲ କରିଦିଆଯାଇଛି। ଅନ୍ୟପକ୍ଷରେ ଦେଶ ବାହାରେ ରହୁଥିବା ଅନ୍ୟ 8 ଜଣ ନାଗରିକଙ୍କ ନାଗରିକତା ମଧ୍ୟ ବାତିଲ ହୋଇଛି। ତଦନ୍ତକାରୀ ସଂସ୍ଥା ସୂଚନା ଅନୁଯାୟୀ ସମ୍ପୃକ୍ତ ନେଟୱାର୍କରେ ଜଡ଼ିତ ବ୍ୟକ୍ତିମାନେ ଧାର୍ମିକ ଭାବନା ସୃଷ୍ଟି କରି ଦାନ ସଂଗ୍ରହ କରୁଥିଲେ ଏବଂ ସେହି ଅର୍ଥକୁ ବେଆଇନ ସଂସ୍ଥାଗୁଡ଼ିକୁ ପଠାଉଥିଲେ। ସମ୍ପୃକ୍ତ ଅର୍ଥକୁ ଅନେକ ବ୍ୟକ୍ତିଙ୍କ ମଧ୍ୟରେ ବଣ୍ଟନ କରାଯାଇଥିବା ଏବଂ ଚିହ୍ନଟରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ଜଣାପଡ଼ିଛି। ଦେଶ ବାହାରୁ ଆସୁଥିବା ନିର୍ଦ୍ଦେଶ ଅନୁଯାୟୀ ସେମାନେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାର ଡିଜେଲ ଉପରେ ରପ୍ତାନୀ ଶୁଳ୍କ ଲିଟର ପିଛା 21.50 ପଇସାରୁ 55.50 ପଇସାକୁ ବୃଦ୍ଧି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବିମାନ ଟର୍ବାଇନ୍ ଇନ୍ଧନ ଉପରେ ମଧ୍ୟ ରପ୍ତାନୀ ଶୁଳ୍କ ଲିଟର ପିଛା 29.50 ପଇସାରୁ 42 ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ପେଟ୍ରୋଲ ଉପରେ କୌଣସି ରପ୍ତାନୀ ଶୁଳ୍କ ଲାଗୁ ହୋଇନଥିବା କୁହାଯାଇଛି। ଆଇପିଏଲ୍ କ୍ରିକେଟରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 23 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଚଳିତ ସିଜିନ୍ରେ ପ୍ରଥମ ବିଜୟ ହାସଲ କରିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ 20 ଓଭରରେ 2 ୱିକେଟ୍ ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ସଞ୍ଜୁ ସାମସନ୍ 56ଟି ବଲ୍ରୁ 115 ରନ୍ ସଂଗ୍ରହ କରିଥିବା ବେଳେ ଆୟୁଷ ମାହାତ୍ରେ 69 ରନ୍ ସ୍କୋର କରିଥିଲେ। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ 20 ଓଭରରେ ସମସ୍ତ ୱିକେଟ୍ ହରାଇ 198 ରନ୍ କରିବାକୁ ସକ୍ଷମ ହୋଇଥିଲା। ସଞ୍ଜୁ ସାମସନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 6 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ 20 ଓଭରରେ 6 ୱିକେଟ୍ ବିନିମୟରେ 219 ରନ୍ ସ୍କୋର କରିଥିବା ବେଳେ ଏହାର ଜବାବରେ ପଞ୍ଜାବ କିଙ୍ଗ୍ସ 7ଟି ବଲ୍ ବାକି ଥାଇ ମାତ୍ର 4 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଆଇପିଏଲ୍ କ୍ରିକେଟରେ 2ଟି ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30ରେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ସନ୍ଧ୍ୟା 7:30ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। କିର୍ଗିଜ୍ସ୍ତାନର ବିସ୍କେକ୍ଠାରେ ଅନୁଷ୍ଠିତ ଏସୀୟ କୁସ୍ତି ଚମ୍ପିୟନ୍ସିପ୍ରେ ଗତକାଲି ଭାରତର ସୁଜିତ୍ କାଲକାଲ ଓ ଅଭିମନ୍ୟୁ ମାଣ୍ଡୱେଲ 65 କିଲୋଗ୍ରାମ ଏବଂ 70 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଚମ୍ପିୟନ୍ସିପ୍ରେ ଭାରତର ପଦକ ସଂଖ୍ୟା 14କୁ ବୃଦ୍ଧି ପାଇଛି। ସେଥିରେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟପଦକ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ସାଧନା ସପ୍ତାହରେ 3,18,00,000ରୁ ଅଧିକ ପାଠ୍ୟକ୍ରମ ସମାପ୍ତ ହୋଇଥିବା ସୂଚନା। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଜାରି। ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 13 ଜଣ ମୃତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଜି ମଧ୍ୟ ଜାରି ରହିବ ଆମେରିକା ଓ ଇରାନ୍ ମଧ୍ୟରେ ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ବିଜୟୀ। ଆଜି ଅନୁଷ୍ଠିତ ହେବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।